ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁର ସ୍ନାତକ ସ୍ନାତକୋତ୍ତର ଡିପ୍ଲୋମା ସ୍ନାତକୋତ୍ତର ଡିପ୍ଲୋମା ସାର୍ଟିଫିକେଟ୍ ମ୍ୟାନେଜମେଣ୍ଟ ବିବିଏ ଏମ୍ବିଏ ସହିତ ଭିନ୍ ଭିନ୍ ପାଠ୍ୟକ୍ରମକେ ଓଡ଼ିଆ ଭାଷାତି ପଢ଼ାବାର ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆର୍ ଇଗ୍ନୁ ଭିତରେ ଗଲାକାଲି ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ରାଜିନାମା ଅନୁସାରେ ପାଠ୍ୟକ୍ରମ ଲାଗି 650 ନୁ ଏତକା ବହିର୍ ଅନୁବାଦ କରାଯିବା। ଏଥିଲାଗି ଦୁଇ ବଛର ଭିତରେ ରାଜ୍ୟ ସରକାର 2,45,00,000 ଟଙ୍କା ଖର୍ଚ୍ଚ କରବେ। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବାର ବୁଝାମଣା ସ୍ୱାକ୍ଷର କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗ ଦେଇକରି ଏଇଟା ଗୋଟିଏ ଐତିହାସିକ ପଦକ୍ଷେପ ବୋଲି କହିଛନ୍। ଏତାର ଜରିଏ ସମକର ଲାଗି ଶିକ୍ଷା ଆର୍ ସମକର ଲାଗି ଉଚ୍ଚଶିକ୍ଷା ସୁନିଶ୍ଚିତ କରାଯାଇପାରବା ବୋଲିକରି ଶ୍ରୀ ସୁରଜ କହିଛନ୍। ପୁରୀ ଶ୍ରୀମନ୍ଦିରନୁ ରାଜେନ୍ଦ୍ରାଭିଷେକ ନୀତିଠାନୁ ନୀଳାଦ୍ରି ବିଜେତକ ରଥଯାତ୍ରା ନୀତି ଚାଲୁ ରହେବା। ଗଲାକାଲି ଦୈତାପତିମାନେ ଶ୍ରୀମନ୍ଦିରକେ ପ୍ରବେଶ କରିଥିଲା ବେଲ୍କେ ଆଜି ଜେଠ ମାସର ଉଜ୍ଜଲପଖର ଚତୁର୍ଦ୍ଦଶୀ ତିଥି ଦିନ ସେନାପଟା ନୀତି ହେବା। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପୁରୁମାନଙ୍କୁ ସ୍ନାନବେଦୀକେ ପହଣ୍ଡି କରବାର ଲାଗି ଏ ସେନାପଟା ନୀତି କରାଯାଏସି। ଏଥିଲାଗି ଗଲା ରାତିର ଆଲତି ପହରଠାନୁ ଆଜି ମଧ୍ୟାହ୍ନର 2 ତକ ମହାପ୍ରଭୁମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଗଲାକାଲି ଆଉ 7 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାର ସହିତ ରାଜ୍ୟ କରୋନା ରୋଗୀଙ୍କର ସଂଖ୍ୟା 56 ପହଞ୍ଚିଛେ। ସେନ୍ତା ଗଲାକାଲି 5 ରୋଗୀ ସୁସ୍ଥ ହେବାର ସହିତ ଏବତକ ମୋଟ 20 ରୋଗୀ ସୁସ୍ଥ ହୋଇଥିବାର ଜଣାପଡ଼ିଛେ। ସେଆଡ଼େ ଆଗକେ ରଥଯାତ୍ରା ଆସୁଥିବାରୁ କରୋନା ଲକ୍ଷଣ ଥିଲେ ଲୋକେ ରଥଯାତ୍ରା ଭିଡ଼ ଭିତରକେ ନାଇଁ ଯିବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଖରାପ ପାଗ ଲାଗି ଏକ୍ଜିଓମ୍ 4 ମିଶନକେ ଦିନକ ଲାଗି ସ୍ଥଗିତ ରଖାଯାଇଛେ। ସ୍ପେସ୍ ଏକ୍ସ ଫାଲକନ୍ 9 ରକେଟ୍ 4 ଗଗନଯାତ୍ରୀଙ୍କୁ ନେଇକରି ଆଜି ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ ଅଭିମୁଖେ ଯାତ୍ରା କରବାର ଥିଲା। ମାତର୍କ ଆୟବାକାଲ ବେଲବୁଡ଼ାର 5:30 ମିଶନକେ ଲଞ୍ଚ କରବାର ଲାଗି ସମୟ ଧାର୍ଯ୍ୟ କରାଯାଇଛି ବୋଲି ଭାରତୀୟ ମହାକାଶ ବିଜ୍ଞାନ ପ୍ରତିଷ୍ଠାନ ଇସ୍ରୋ ମୁଖ୍ୟ ଡକ୍ଟର ଭି ନାରାୟଣ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍। ସୂଚନା ଅନୁସାରେ ମିଶନ ଏକ୍ଜିଓମ୍ 4 ହେଉଛି ଇସ୍ରୋ ନାସା ଏକ୍ଜିଓମ୍ ସ୍ପେସ୍ ଆର୍ ସ୍ପେସ୍ ଏକ୍ସର ଗୋଟିଏ ମିଳିତ ଅଭିଯାନ। ଇତି ଭାରତର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କ ସହିତ ଭିନ୍ ଭିନ୍ ଦେଶର 3 ଆଇଏସ୍ଏସ୍କେ ଯିବେ। ରାଜ୍ୟର ସବୁ ପ୍ରାଥମିକ କୃଷି ସମବାୟ ସମିତି ପେକ୍ସ କର୍ମଚାରୀମାନଙ୍କର ଲାଗି କ୍ୟାଡର ନିୟମ ଲାଗୁ କରାଯିବା। ଏ ବାବଦ ପ୍ରସ୍ତାବକେ ରାଜ୍ୟ ସରକାର ଅନୁମୋଦନ କରିଛନ୍। 1962 ଓଡ଼ିଶା ସମବାୟ ସମିତି ନୀତି ଲାଗୁ କରବାରକେ ରାଜ୍ୟ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରତାପ ଚନ୍ଦ୍ର ରାଉତ ସମବାୟ ସମିତିର ନିବଦ୍ଧଙ୍କୁ ଚିଠି ଲେଖିକରି ଉଚିତ ପଦକ୍ଷେପ ନେବାରକେ ଅନୁରୋଧ କରିଛନ୍। ରାଜ୍ୟ ସରକାରଙ୍କର ବଛରେ ପୂର୍ତ୍ତି ଅବସରରେ ଆଜି ଗୋଟିଏ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯାଇଛି। ସକାଳର 10:30 ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଏହି ଆଲୋଚନା ଚକ୍ର ହେବା। ସୁଶାସନ ଆର୍ ବିକଶିତ ଓଡ଼ିଶା 2036 ଆଉ 2047 ଶୀର୍ଷକ ହେବାକେ ଥିବା ଆଲୋଚନା ଚକ୍ରଥି ରାଜ୍ୟ ସରକାରଙ୍କର ବଛର ପୂର୍ତ୍ତିର ସହିତ ଭିନ୍ ଭିନ୍ ଉପଲବ୍ଧି ବାବଦେ ଆଲୋଚନା କରାଯିବା। ସମ୍ବଲପୁର ଜିଲ୍ଲା ଭିନ୍ ଭିନ୍ ଜାଗାନୁ ଗଲାକାଲି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମମାନ ହୋଇଯାଇଛି। ଜିଲ୍ଲାର ଧନକୋଡ଼ା ବ୍ଲକ ବିଶାଳଖିଣା ଆର୍ ତାର ଆଖରପାଖର ଗାଁମାନଙ୍କେ କୃଷି ବୈଜ୍ଞାନିକ ଆର ଅଧିକାରୀମାନେ ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି ମାଟିର ସ୍ୱାସ୍ଥ୍ୟ ପରିଚାଳନା ରୋଗ ପୋକ ପରିଚାଳନା ବାଗିର ଭିନ୍ ଭିନ୍ ବିଷୟଥି ବୁଝାଇଥିଲେ। ସେନ୍ତା ମାନେଶ୍ୱର ବ୍ଲକର ବଡ଼ମାଲ ମୁରା ବରଗାଁ ଅଭିଲ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ଏହି ବାବଦେ ବୁଝାଇଥିଲେ। ସମ୍ବଲପୁର ଜିଲ୍ଲା ବାମରାଠାରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ମେଳା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବ୍ଲକର ଭିନ୍ ଭିନ୍ ପଞ୍ଚାୟତରୁ 21 ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇକରି ବହୁତଟେ ପାରମ୍ପରିକ ଖାଦ୍ୟ ତିଆରି କରିଥିଲେ। ଏ ଅବସରରେ ପାରମ୍ପରିକ ଖାଦ୍ୟ ଶସ୍ୟ ଆର୍ ତାର ଲାଭ ବାବଦେ ଲୋକଙ୍କୁ ସଚେତନ କରାଯାଇଥିଲା। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମିଶନ ଶକ୍ତି ଭବନଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହୋଇଯାଇଛି। ପ୍ରତିଯୋଗିତାଟି ବ୍ଲକର ମହିଳା ଏସ୍ଏଚ୍ଜିମାନେ ପାରମ୍ପରିକ ପିଠାପଣା ବନେକରି ଏଥି ଭାଗ ନେଇଥିଲେ। ଏ ଅବସରରେ ମଡ଼ିଆ କୁଦ ଚାଉଳ ଔଷଧୀୟ ଗୁଣ ଆର୍ ତାର ଖାଦ୍ୟ ପ୍ରସ୍ତୁତି ବାବଦେ ସୂଚନା ବିଲ୍ ଦିଆଯାଇଥିଲା। ଦକ୍ଷିଣ ପୂର୍ବ ଆର୍ ତାର ପାଖର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନୁ ବନିଥିବାର ଘୂର୍ଣ୍ଣିବଳୟ ଆଗକେ ଲଘୁଚାପଟି ବଦଳିପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ତାର ପ୍ରଭାବଟି ଆଇବା 24 ଭିତରେ ରାଜ୍ୟର ଭିତରିଆ ଜିଲ୍ଲାମାନଙ୍କେ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତର୍କ ସମୁଦ୍ର ଖଣି ଇଲାକାମାନଙ୍କେ ଖରା ଗରମ ଜାରି ରହିବା। ଏ ସମୟଥି ଧୁକାଗଡ୍ଡି ସହିତ ବର୍ଷା ହେବା ବୋଲିକରି 4 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।